ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିଧାନସଭାରେ 2026-27 ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଧେୟକ ଉପରେ ଜାରି ରହିଛି ଆଲୋଚନା। 2024-25 ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି 11.40% ରହିଥିବା ସିଏଜି ରିପୋର୍ଟରେ ଉଲ୍ଲେଖ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ସ୍ୱ ଗଣନାରେ ରହିଛି 33ଟି ପ୍ରଶ୍ନ। ଦେଶକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରିବା ଅଭିଯାନର ଆଜି ସରୁଛି ସମୟସୀମା ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହେବା ନେଇ 4 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବିଧାନସଭା ବଜେଟ୍ ଅଧିବେଶନରେ ଆଜି 2026-27 ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଧେୟକ ଉପରେ ଆଲୋଚନା ଜାରି ରହିଛି। ପ୍ରଥମାର୍ଦ୍ଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବିଧେୟକକୁ ଉପସ୍ଥାପନ କରିଥିଲେ। ବିଧେୟକ ଉପରେ ବିରୋଧୀ ଦଳ ପକ୍ଷରୁ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାମଚନ୍ଦ୍ର କାଡ଼ାମ, ଅରୁଣ ସାହୁ, ତାରାପ୍ରସାଦ ବାହିନୀପତି, ନିରଞ୍ଜନ ପୂଜାରୀ, ଧ୍ରୁବଚରଣ ସାହୁ ପ୍ରମୁଖ ବକ୍ତବ୍ୟ ରଖିଛନ୍ତି। ଶାସକ ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀ, ସନ୍ତୋଷ ଖଟୁଆ, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ପରେ ଗୃହରେ ବିଧେୟକ ପାରିତ ହେବ ବୋଲି ଜଣାପଡ଼ିଛି। ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ସିଏଜିଙ୍କ ରିପୋର୍ଟ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଛନ୍ତି। 2024-25 ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି 11.40% ରହିଛି। ରାଜ୍ୟର ଘରୋଇ ଉତ୍ପାଦ GDP 8,90,038 କୋଟି ଟଙ୍କାରେ ପହଞ୍ଚିଛି। ଏହି ଆର୍ଥିକ ବର୍ଷରେ 22,651 କୋଟି ଟଙ୍କା ରାଜସ୍ୱ ବଳକା ରହିବା ସହିତ ରାଜସ୍ୱ ସଂଗ୍ରହ 2.43% ବୃଦ୍ଧି ପାଇଛି। 2018-2023 ମଧ୍ୟରେ ସଡ଼କ ସେତୁ ନିର୍ମାଣ କ୍ଷେତ୍ରରେ 955 କୋଟି ଟଙ୍କା ଫେରିଛି। ଜଙ୍ଗଲ ଜମି ହସ୍ତାନ୍ତର ନେଇ 21 କୋଟି କ୍ଷତିପୂରଣ ଆଦାୟ ହୋଇନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ମହିଳା ଶିଶୁ ବିକାଶ ବିଭାଗ 381 କୋଟି 41 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିନଥିବା ବେଳେ ମନରେଗାରେ 419 କୋଟି ଟଙ୍କା ଅପବ୍ୟୟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଜନଗଣନା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ 15 ଦିନ ଧରି ସ୍ୱ ଗଣନା କରାଯିବ। ଏଥିରେ 33 ପ୍ରଶ୍ନ ଜରିଆରେ ଉତ୍ତର ରଖିବାର ବ୍ୟବସ୍ଥା ରହିଛି। ପ୍ରଥମଥର ପାଇଁ ଡିଜିଟାଲ ଜନଗଣନା ଦେଶରେ ଆରମ୍ଭ ହେଉଛି। ରାଜ୍ୟପାଳଙ୍କ ପାଖରୁ ଏହି ଜନଗଣନା ଆରମ୍ଭ ହେବ ବୋଲି ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଜନଗଣନା RTI ଆଇନ ପରିସରଭୁକ୍ତ ହେବ ନାହିଁ। ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରି ସରକାର ଅନ୍ତ୍ୟୋଦୟ ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକଠାରେ ଆଜି 204,32,00,000 ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବ୍କା ସାଥ ସବ୍କା ବିକାଶ ମନ୍ତ୍ରରେ ଶୁଭାରମ୍ଭ ହୋଇଥିବା ଏହି ସମସ୍ତ ପ୍ରକଳ୍ପ ଅଞ୍ଚଳର ପ୍ରଗତି ପଥକୁ ପ୍ରଶସ୍ତ କରିବ। ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟ ସୁବିଧା ସହିତ ସାତକୋଶିଆ ଅଞ୍ଚଳରେ ରାସ୍ତାଘାଟ ଓ ସେତୁ ନିର୍ମାଣ ପାଇଁ ବ୍ୟାପକ ପୁଞ୍ଜିନିବେଶ କରାଯାଉଛି। କୃଷି, କଳା ଓ ସଂସ୍କୃତିର ସୁରକ୍ଷା ସହିତ ମହିଳାଙ୍କୁ ଆର୍ଥିକ ସ୍ତରରେ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପବିତ୍ର ନବଦିନାତ୍ମକ ଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମା'ଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ହିଁ ସେବା ଆହ୍ୱାନକୁ ପାଥେୟ କରି ମା'ଙ୍କ ପୀଠରେ ସ୍ୱଚ୍ଛତା କାର୍ଯ୍ୟରେ ସାମିଲ ହୋଇଥିଲେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ SIRକୁ ସ୍ଥଗିତ ରଖାଯାଇଛି। ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି SIRକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲିଠାରୁ SIR ଆରମ୍ଭ ହେବା ନେଇ ଗତ 6 ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନ ସୂଚନା ଦେଇଥିଲେ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 90% ମ୍ୟାପିଂ ଶେଷ ହୋଇଛି। 2002 ଏବଂ 2025 ଭୋଟର ତାଲିକା ଆଧାରରେ ଏହି ମ୍ୟାପିଂ କରାଯାଉଛି। ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜନସେବା କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଏହି ଅବସରରେ ଭୁବନେଶ୍ୱର 120 ବାଟାଲିୟନ୍ ଛକଠାରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀଶଙ୍କର ଭୋଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବିଧାୟକଗଣ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରି ଦିଅନ୍ତୁ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶକୁ ମାଓବାଦୀ ମୁକ୍ତ କରିବା ପାଇଁ ଘୋଷଣା କରାଯାଇଥିବା ଅବଧି ଆଜି ଶେଷ ହେଉଛି। ଭାରତବର୍ଷକୁ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ କରିବା ପାଇଁ ଚାଲିଥିବା ଅଭିଯାନ ସମ୍ପର୍କରେ ଶୁଣନ୍ତୁ ଏକ ସ୍ୱତନ୍ତ୍ର ରିପୋର୍ଟ।
2014 ଦେଶରେ 126 ନକ୍ସଲ ପ୍ରଭାବିତ ଜିଲ୍ଲା ରହିଥିଲା। 2026 ସୁଦ୍ଧା ଏହା ହ୍ରାସ ପାଇ 2ରେ ପହଞ୍ଚିଛି। ଏପରିକି ଦେଶର 35 ଗୁରୁତର ନକ୍ସଲ ପ୍ରଭାବିତ ଜିଲ୍ଲା ଏବେ ସମ୍ପୂର୍ଣ୍ଣ ଭାବେ ନକ୍ସଲ ମୁକ୍ତ ହୋଇଛି। ନକ୍ସଲ ସଂଗଠନର ସମସ୍ତ 21 କେନ୍ଦ୍ରୀୟ କମିଟି ଓ ପଲିଟି ବ୍ୟୁରୋର ସଂଖ୍ୟାଧିକ ସଦସ୍ୟ ଏହି ଅଭିଯାନରେ ନିହତ ହୋଇଛନ୍ତି ଏବଂ ଅନ୍ୟମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସହରୀ ନକ୍ସଲମାନଙ୍କ ବିରୋଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରି ସେମାନଙ୍କ ଛାମୁଆ ସଂଗଠନ ଓ ସହାୟକ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି। ଏହି ଅଭିଯାନରେ ଓଡ଼ିଶା ଆଜି ସୁଦ୍ଧା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇଥିବା ନକ୍ସଲ ବିରୋଧୀ ଅଭିଯାନର ଏଡିଜି ସଞ୍ଜୀବ କୁମାର ପଣ୍ଡା କହିଛନ୍ତି, ବର୍ଷକ ମଧ୍ୟରେ ଓଡ଼ିଶା ପୁଲିସ ନିକଟରେ 78 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। 42 ମାଓବାଦୀ ଛତିଶଗଡ଼ରେ ଆତ୍ମସମର୍ପଣ କରିଥିବା ବେଳେ 27 କମ୍ବିଂ ଅପରେସନରେ ନିହତ କରାଯାଇଛି। ଗୁଳିର ଜବାବ ଗୁଳି ଓ ସମସ୍ତଙ୍କ ଲାଗି ବିକାଶ ଆଭିମୁଖ୍ୟ ଆଧାରରେ ନକ୍ସଲ ପୀଡ଼ିତ ଅଞ୍ଚଳରେ ଆଜି ଆଇନର ଶାସନକୁ ସୁନିଶ୍ଚିତ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
ଖେଳକୁଦ ଶରୀରକୁ ସୁସ୍ଥ ରଖିବା ସହିତ ଏକତା ଓ ଶୃଙ୍ଖଳା ମନୋଭାବକୁ ମଜବୁତ କରିଥାଏ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ନିଆଳି ଐଶ୍ୱର୍ଯ୍ୟ ମଣ୍ଡପଠାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କ୍ରୀଡ଼ା ପ୍ରତିଭାମାନଙ୍କୁ ଉତ୍ସାହିତ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବୋଟପାଲିଠାରେ ସମଲେଇ ମଣ୍ଡଳ ଓ ସିନାପାଲିଠାରେ ଉଦନ୍ତି ମଣ୍ଡଳ ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମହାପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସାମ୍ପ୍ରତିକ ପରିସ୍ଥିତିରେ ନାଗରିକଙ୍କ ଭୂମିକା ସମ୍ପର୍କରେ ତାଲିମ ଦିଆଯାଇଥିଲା। ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ନୟାଗଡ଼ ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେ ଗଣିଆ ବ୍ଲକ ବଡ଼ମୂଳ ସାତକୋଶିଆ ସ୍ୟାଣ୍ଡ ରିସର୍ଟ ପରିସରରେ ଗତକାଲି ମହୁଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଲଳିତ କୁମାର ପଣ୍ଡା ଉଦ୍ୟାନ କୃଷି ବିଭାଗର ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ପ୍ରଶିକ୍ଷାର୍ଥୀଙ୍କୁ ବୁଝାଇଥିଲେ। ନୟାଗଡ଼ ଜିଲ୍ଲାର 8 ବ୍ଲକରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ମାନସିକଧାରୀ ଦଣ୍ଡୁଆମାନେ ଏକତ୍ର ହୋଇ ଗ୍ରାମ ପୋଖରୀଠାରେ ପାରମ୍ପରିକ ରୀତିନୀତିରେ ହୋମଯଜ୍ଞ ସହ 16 ଉପଚାର ପୂଜାର୍ଚ୍ଚନାରେ ଦଣ୍ଡକାଳୀଙ୍କୁ ଆବାହନ କରିଥିଲେ। ପରେ ଠାକୁର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସାହିତ୍ୟ ଓ ସଂସ୍କୃତି ପରିଷଦ ପରମ୍ପରାର ମିଳିତ ଆନୁକୂଲ୍ୟରେ ନୟାଗଡ଼ କେସି କ୍ଲବ୍ଠାରେ ଏକ ଦିବସୀୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସହସଚିବ ସଞ୍ଜୟ କୁମାର ଛୁଆଲ ସିଂ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପାଠୋତ୍ସବରେ 80 ଅଧିକ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନିଙ୍କ ସଭାପତିରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗଦେଇ ଦିବସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆଠାରେ ଗତ 24 ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତିମେଳା ଉଦ୍ଯାପିତ ହୋଇଯାଇଛି। ପାଣିପାଗ, କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ଆଉ 4 ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ମଧ୍ୟରେ ଝଡ଼ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖୟ ସମ୍ବାଦ ପୁଣିଥରେ। ବିଧାନସଭାରେ 2026-27 ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଧେୟକ ଉପରେ ଜାରି ରହିଛି ଆଲୋଚନା। 2024-25 ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି 11.40% ରହିଥିବା ସିଏଜି ରିପୋର୍ଟରେ ଉଲ୍ଲେଖ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ଜନଗଣନା। ଦେଶକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରିବା ଅଭିଯାନର ଆଜି ସରୁଛି ସମୟସୀମା ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହେବା ନେଇ 4 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।